ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ସଂସଦରେ ଗତକାଲି ଉପସ୍ଥାପିତ ହୋଇଥିବା ବଜେଟ୍କୁ ବିଭିନ୍ନ କ୍ଷେତ୍ରରୁ ସ୍ୱାଗତ କରାଯାଇଛି। ବଜେଟ୍ରେ ଲୋକାଭିମୁଖୀ, ଜନକଲ୍ୟାଣକାରୀ ଓ ରୋଜଗାର ସୃଷ୍ଟିକାରୀ ଏବଂ ବିକାଶମୁଖୀ ପ୍ରତିଫଳନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍ ଐତିହାସିକ, ଭବିଷ୍ୟତବାଦୀ ଏବଂ ସନ୍ତୁଳିତ ବଜେଟ୍। ଶିକ୍ଷା କ୍ଷେତ୍ରରେ ଗବେଷଣା ଓ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ମାନବପୁଞ୍ଜିର ସର୍ବାଙ୍ଗୀନ ବିକାଶକୁ ବଜେଟ୍ ପୂରା କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ବଜେଟ୍ରେ ଶିକ୍ଷା କ୍ଷେତ୍ର ପାଇଁ 128,650 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବଜେଟ୍ ଦେଶର ସାଧାରଣ ଲୋକଙ୍କର ଆଶା ଆକାଂକ୍ଷାକୁ ସାକାର କରିବାରେ ସହାୟକ ହେବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଦେବୀଲାଲ ମିଶ୍ର କହନ୍ତି।
ନିର୍ମଳା ସୀତାରମଣଙ୍କର ଏହି ବଜେଟ୍ ଅନେକ ଆଶା ଓ ସମ୍ଭାବନାକୁ ନେଇ ଆସିଛି। ଯେମିତିକି 12 ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଇନକମ୍ରେ ନିଲ୍ ଇନକମ୍ ଟ୍ୟାକ୍ସର ପ୍ରାବଧାନ, ଷ୍ଟାର୍ଟଅପ୍ ପାଇଁ ପ୍ରୋତ୍ସାହନ, ଏମ୍ପ୍ଲୟମେଣ୍ଟ ଜେନେରେସନ୍ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେମିତି କୃଷି ଏବଂ କ୍ଷୁଦ୍ର ଶିଳ୍ପ ଉପରେ ମଧ୍ୟ ବଜେଟ୍ରେ ଜୋର୍ ଦିଆଯାଇଛି। ଦକ୍ଷତା ବୃଦ୍ଧି ଏବଂ ଶିକ୍ଷା ଓ ଗବେଷଣାକୁ ଉନ୍ନତମାନର କରିବା ପାଇଁ ଉଦ୍ୟମ କରାଯାଇଛି।
କେନ୍ଦ୍ର ସରକାର ଆସନ୍ତା ସପ୍ତାହରେ ସଂସଦରେ ନୂଆ ଆୟକର ବିଲ୍ ଆଣିବେ। ନୂଆ ଆଇନ ସରଳ ଏବଂ ଟିକସ ବାବଦକୁ କମାଇବାରେ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ବଜେଟ୍ ଅଭିଭାଷଣରେ ଗତକାଲି କହିଛନ୍ତି। ଟିକସଦାତାଙ୍କ ପାଇଁ ନୂଆ ଆୟକର ବିଲ୍ ବୁଝିବା ସହଜ ହେବ। ନୂଆ ଆଇନ ମାଧ୍ୟମରେ ବକେୟା ଟିକସ ହିସାବ କରିବା ଏବଂ ଆୟକର ରିଟର୍ଣ୍ଣ ଫାଇଲ୍ କରିବା ସହଜ ହେବା ସହିତ ଆୟକର ଆଇନ 1961ରେ କେତେକ ସଂଶୋଧନ କରାଯିବା ନେଇ ଅର୍ଥମନ୍ତ୍ରୀ ତାଙ୍କର ବଜେଟ୍ ଅଭିଭାଷଣରେ କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ବଜେଟ୍ ଅଭିଭାଷଣରେ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଆୟକର ସମ୍ପୂର୍ଣ୍ଣ ଛାଡ଼ ପାଇଁ ଶ୍ରୀମତୀ ସୀତାରମଣ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ଟିକସ ବାବଦରେ ଆଗାମୀ ଆର୍ଥିକ ବର୍ଷ 2025-26ରେ ଓଡ଼ିଶାକୁ ଅଧିକ 9,176 କୋଟି ଟଙ୍କା ମିଳିବ। ସେହିଭଳି କେନ୍ଦ୍ରୀୟ ଅନୁଦାନ ବାବଦରେ 6,798 କୋଟି ଟଙ୍କା ରାଜ୍ୟ ପାଇବ। ଆଗାମୀ ଆର୍ଥିକ ବର୍ଷରେ ଓଡ଼ିଶା କେନ୍ଦ୍ର ସରକାରଙ୍କଠାରୁ 15,974 କୋଟି ଟଙ୍କା ଅଧିକ ପାଇବ ବୋଲି ବଜେଟ୍ ଅନୁଦାନରୁ ଜଣାଯାଇଛି। ମଧୁସୂଦନ ରାଓଙ୍କ ଆଜି ଜନ୍ମତିଥି ଅବସରରେ କୃଷି ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବର୍ଣ୍ଣବୋଧ ପୁସ୍ତକର ଲୋକାର୍ପଣ କରିବେ। ଓଡ଼ିଆ ବର୍ଣ୍ଣବୋଧ ପ୍ରଥମେ ଓଡ଼ିଆ ଭାଷା ଶିକ୍ଷାର ମୂଳଦୁଆ ପକାଇଥିଲା। ମଧୁସୂଦନ ରାଓଙ୍କ ଦ୍ୱାରା ଲିଖିତ ବର୍ଣ୍ଣବୋଧ ବନାନଠାରୁ ଆରମ୍ଭ କରି ଯୁକ୍ତାକ୍ଷର ଶିକ୍ଷା ଏବଂ ଗଣିତ ଜ୍ଞାନ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠପଢ଼ାର ପ୍ରଥମ ପର୍ଯ୍ୟାୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରେରଣା ଦେଇଥାଏ। ପବିତ୍ର ମାଘ ଶୁକ୍ଳ ପଞ୍ଚମୀରେ ହିନ୍ଦୁ ସଂସ୍କୃତି ଅନୁସାରେ ମା ସରସ୍ୱତୀଙ୍କୁ ସିଦ୍ଧିଦାତ୍ରୀ, କଳାର ଅଧିଷ୍ଠାତ୍ରୀ ତଥା ବିଦ୍ୟାଦାୟିନୀ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ବସନ୍ତ ମାସର ପଞ୍ଚମୀ ତିଥିରେ ମା ସରସ୍ୱତୀଙ୍କର ତିଥି ପଡ଼ୁଥିବା ଯୋଗୁଁ ଏହାକୁ ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ କୁହାଯାଇଥାଏ। ବସନ୍ତ ପଞ୍ଚମୀ ଉପଲକ୍ଷେ ଦେଶରେ ଶ୍ରଦ୍ଧା, ଭକ୍ତି ଓ ଧର୍ମୀୟ ଭାବନାରେ ଶ୍ରୀପଞ୍ଚମୀ ପାଳନ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଦେବୀ ସରସ୍ୱତୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ରଥଯାତ୍ରା ପାଇଁ ଆଜିଠାରୁ ପୂଜାର୍ଚ୍ଚନା ପୂର୍ବକ ରଥକାଠର ଅନୁକୂଳ ହେବ। ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ 3 ଖଣ୍ଡ କାଠ ରଥଖଳାରେ ପୂଜା କରାଯିବ। ଆଗାମୀ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମାପନ ହେବ, ମା ସରସ୍ୱତୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ। ସରସ୍ୱତୀ ପୂଜା ଆଜି ସାରା ଦେଶରେ ଧର୍ମୀୟ ଭାବନାର ସହ ପାଳନ କରାଯାଉଛି। ବାରବାଟୀ ଷ୍ଟାଡିୟମରେ ଆସନ୍ତା 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପାଇଁ ଆଜିଠାରୁ ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ ବୁକିଂ ଆରମ୍ଭ ହେବ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓସିଏ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 4,000 ଟିକେଟ୍ ଅନ୍ଲାଇନ୍ ମାଧ୍ୟମରେ ବିକ୍ରି କରାଯିବ। ଜଣେ ବ୍ୟକ୍ତି ସର୍ବାଧିକ 2ଟି ଟିକେଟ୍ ଅନ୍ଲାଇନ୍ ମାଧ୍ୟମରେ ବୁକିଂ କରିପାରିବେ। ଦେବଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପ୍ରଧାନପାଠ ବଡ଼ବଗିଚା ପଡ଼ିଆଠାରେ ଜିଲ୍ଲା ମହୋତ୍ସବ ଉତ୍ସବ ପ୍ରଧାନପାଠ ଏବଂ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପଞ୍ଜୀକୃତ ହିତାଧିକାରୀମାନଙ୍କୁ ପରିଚୟପତ୍ର ଏବଂ ବିଭିନ୍ନ ସହାୟତା ବିତରଣ କାର୍ଯ୍ୟକ୍ରମ ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଭାବେ ପଞ୍ଜୀକୃତ ହୋଇଥିବା 350 ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ବିତରଣ କରାଯାଇଥିବା ବେଳେ 116 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ବାବଦରେ 76,23,000 ଟଙ୍କା ପ୍ରଦାନ କରାଯାଇଛି। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଗତକାଲିର ଫାଇନାଲ୍ ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ 4-3 ଗୋଲ୍ରେ ହାଇଦ୍ରାବାଦ ତୁଫାନ୍ସକୁ ହରାଇ ଚମ୍ପିୟନ୍ ହୋଇଛି। ଉଦ୍ଯାପନୀ ଉତ୍ସବ ଓ ଦୁଇଟି ସଂଘର୍ଷପୂର୍ଣ୍ଣ ହକି ଖେଳ ମୁକାବିଲାକୁ ପ୍ରାୟ 30,000 ଦର୍ଶକ ଉପଭୋଗ କରିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।